ଚବି ଏଗାର ହାମାନ ପାରସ୍ୟ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସେ ଯାଉଥିବା ସମୟରେ ସମସ୍ତେ ତାହାଙ୍କୁ ନତମସ୍ତକ ହୋଇ ପ୍ରଣାମ କଲେ। ମର୍ଦ୍ଦକ୍ଷୟ କେବଳ ଜୀବନ୍ତ ଈଶ୍ୱରଙ୍କ ନିକଟରେ ନତମସ୍ତକ ହୁଅନ୍ତି, ଏଣୁ ହାମାନ ଆଗରେ ସେ ନତମସ୍ତକ ନୁହିଲା। ଏହା ଦେଖି ହାମାନ ବହୁତ ରାଗିଗଲେ। ସେ ମର୍ଦ୍ଦକ୍ଷୟର ପ୍ରତିଶୋଧ ପାଇଁ ଚିନ୍ତା କଲା। ଦିନେ ସେ ରାଜାଙ୍କୁ କହିଲା, ଯେଉଁଦି ଲୋକ ରାଜାଜ୍ଞା ପାଳନ କରନ୍ତି ନାହିଁ, ତେଣୁ ସେମାନଙ୍କର ବିନାଶ ନିମନ୍ତେ ଗୋଟିଏ ଆଦେଶ ଦିଅନ୍ତୁ ବୋଲି କହି ରାଜାଙ୍କୁ ପରାମର୍ଶ ଦେଲେ, ଯେପରି ରାଜାଜ୍ଞା ହେବ ସେଥିରେ ରାଜାଜ୍ଞା ପାଇ ଗୋଟିଏ ତାରିଖ ନିରୂପଣ କରି ସେଦିନ ସମସ୍ତ ଯେହୁଦୀ ଲୋକଙ୍କୁ ହତ୍ୟା କରାଯିବ ବୋଲି ସେ ଘୋଷଣା କଲେ। ହାମାନ ନିଜେ ଗୋଟିଏ ବିରାଟ ଫାଶୀ କୁଣ୍ଟ ତିଆରି କଲେ ମର୍ଦ୍ଦକ୍ଷୟକୁ ଫାଶୀ ଦେବା ପାଇଁ। ଏକଥା ଜାଣି ମର୍ଦ୍ଦକ୍ଷୟ ଏଷ୍ଟରଙ୍କୁ କହି ପଠାଇଲେ, ଯେହୁଦୀ ଲୋକମାନଙ୍କ ଉଦ୍ଧାର ପାଇଁ ରାଜାଙ୍କ ନିକଟକୁ ଯାଅ। କିନ୍ତୁ ଏଷ୍ଟର କହିଲେ, ବିନା ଡାକରାରେ ରାଜାଙ୍କ ନିକଟକୁ ଯେ ଯିବ ସେ ମୃତ୍ୟୁଦଣ୍ଡ ଭୋଗିବ। ତଥାପି ସେ ଯେହୁଦୀ ଲୋକମାନଙ୍କୁ ପ୍ରାର୍ଥନା କରିବାକୁ କହିଲେ। ପୁଣି ସେ ରାଜାଙ୍କ ନିକଟକୁ ଯିବାକୁ ପ୍ରସ୍ତୁତ ହୋଇ କହିଲା, ମୁଁ ରାଜାଙ୍କ କତିକି ଯିବି, ବିନଷ୍ଟ ହେଲେ ବିନଷ୍ଟ ହେବି।